ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାତର ଜାମନଗରଠାରେ ବନ୍ୟଜନ୍ତୁ ସଂରକ୍ଷଣ ଉଦ୍ଧାର ଆଉ ଭିନ୍ ଭିନ୍ ପୁନର୍ବାସ କେନ୍ଦ୍ର ବନ୍ତାରାକେ ଗଲାକାଲି ଉଦ୍ଘାଟନ କରିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍, ବନ୍ତାରା ବନ୍ୟଜନ୍ତୁମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାବାର ସହିତ ସେମାନଙ୍କର କଲ୍ୟାଣ ଦିଗେ କାମ କରବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଲୋକସେବା ଭବନଠାରେ ଜଳସମ୍ପଦ ବିଭାଗର ଭିନ୍ ଭିନ୍ ଡ୍ୟାମ୍ ଆଉ ବୃହତ୍ ଜଳସେଚନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍। ବରଗଡ଼ ଜିଲ୍ଲାର ଅଙ୍ଗ ସୁନ୍ଦରଗଡ଼ ଜିଲ୍ଲାର ଇବ୍ ସହିତ ପାଞ୍ଚଟା ବୃହତ୍ ଜଳସେଚନ ପ୍ରକଳ୍ପର କାମ ମୂଲ କରବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏହି ପାଞ୍ଚଟା ପ୍ରକଳ୍ପ ଜରିଆରେ ରାଜ୍ୟର 2,15,192 ହେକ୍ଟର ଜମିନ୍କେ ପାନ୍ ମାଡ଼ିପାରବା। ଏଥିଲାଗି ଜଳସମ୍ପଦ ବିଭାଗ ତରଫୁ ସବୁ ଦରକାରୀ ପଦକ୍ଷେପ ଜଲ୍ଦି ନେବାରକେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ଇ ବଛନ୍ ବିଜୁଳି ଦର ନାଇଁ ବଢ଼େ ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍। ମନ୍ତ୍ରୀ ଆହୁରି କହିଛନ୍, ଇ ବଛର ଯେନ୍ତା ବିଦ୍ୟୁତ୍ କାଟ ନାଇଁ ହେବା ସେ ବାବଦେ ସରକାର ଚେରେଷ୍ଟା କରୁଛନ୍। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା 300 ୟୁନିଟ୍ ବିଜୁଳି ଯୋଗାଇ ଦିଆଯିବା ବୋଲି ସରକାରଙ୍କ ତରଫୁ କୁହାଯାଇଥିଲା। ଯେନ୍ମାନେ ଇଥି ଆବେଦନ ନାଇଁ କରି ତୁର୍ତ୍ତି ଆବେଦନ କରବାରକେ ମନ୍ତ୍ରୀ ଶ୍ରୀ ସିଂ ଦେଓ କହିଛନ୍। ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ମହାସମାରୋହଟି ପାଳନ କରାଯିବା। ଏ ଅବସରରେ ଆଜି ବେଲବୁଡ଼େ ବିଜୁବାବୁଙ୍କ ଜୀବନୀ ଆଧାରିତ ଗୋଟିଏ ଫଟୋ ପ୍ରଦର୍ଶନୀ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ସମାରୋହଟି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବାରକେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ଦେଇଛନ୍। ଏ ଅବସରରେ ଦୁହି ଉପମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସାଂସଦ ଆଉ ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 2025-26 ଶିକ୍ଷା ବଛର ଲାଗି ବିଦ୍ୟାଳୟମାନଙ୍କେ ନା ଲେଖା ମୂଲ ହେବାରକେ ଯାଉଥିବାର ବେଳେ ସ୍କୁଲ୍ରୁ ବାହାରେ ଥିବା ଛୁଆମାନଙ୍କୁ ସ୍କୁଲ୍କେ ଫେରାଇ ଆଣବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାବକମାନଙ୍କୁ ନିମନ୍ତ୍ରଣ ପତ୍ର ଦେବେ। ମାର୍ଚ୍ଚ 17 ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପଠାଯିବା ଆଉ ଜିଲ୍ଲା ପ୍ରଶାସନମାନଙ୍କ ତରଫୁ 25 ତକ ଇତାକେ ବାଣ୍ଟବାର ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ 2 ହେବାରକେ ଥିବା ଚାରିଦିନିଆ ଖଡ଼ିଛୁଆଁ ଉତ୍ସବ ପାଳନ ଲାଗି ସବୁ ପ୍ରକାର ବ୍ୟବସ୍ଥା କରବାରକେ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ମାନଙ୍କେ ନା ଲେଖା ବଢ଼ାବାର ଲାଗି ରାଜ୍ୟର ବ୍ଲକ୍ମାନଙ୍କେ 314 ସଚେତନତା ରଥ ବୁଲ୍ବା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରେଲ୍ ଆଉ ଜାତୀୟ ରାଜପଥ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ଭିନ୍ ଭିନ୍ ପ୍ରକଳ୍ପର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ବୈଠକଟି ମନ୍ତ୍ରୀ ଶ୍ରୀ ପୂଜାରୀ ଧାରିତ ସମୟ ଭିତରେ ପ୍ରକଳ୍ପ କାମ ସାରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ହୋଇଥିବା ବୈଠକଟି ଖୋର୍ଦ୍ଧା ବଲାଙ୍ଗୀର ବିମଲଗଡ଼ ତାଲଚେର ଆଉ କଳାହାଣ୍ଡିନ ରେଲ୍ ୱାଗନ ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ସାରା ରାଜ୍ୟ ପଞ୍ଚାୟତମାନଙ୍କେ ଆଜି ସୁଭଦ୍ରା ହିତାଧିକାରୀମାନଙ୍କ ରେଲି ହେବା। ଶୋଭାଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟମାନଙ୍କନୁ ବାହାରିକରି ଆଖରପାଖର ଗାଁମାନଙ୍କେ ବୁଲ୍ବା। ଇନ ଜନେଇ ଦିଆଯାଇପାରେ ଯେ ଆଇବା ଗୁରୁବାର ଦିନ ସୁଭଦ୍ରା ଯୋଜନାର ପହିଲା କିସ୍ତିର 5 ଖେପ 7,000 ହିତାଧିକାରୀମାନଙ୍କୁ ଦିଆଯିବା। ସେନ୍ତା ମାର୍ଚ୍ଚ 8 2 କିସ୍ତିର ପହିଲା ଖେପ 7,000 ହିତାଧିକାରୀମାନଙ୍କୁ ବଣ୍ଟାଯିବା। ସମ୍ବଲପୁର ପିଏସ୍ଟି ପଡ଼ିଆଠାରେ ଆଜିଠାନୁ ସୁଭଦ୍ରା ଶକ୍ତି ମେଳା 2025 ମୂଲ ହେବା। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦିତ ଭିନ୍ ଭିନ୍ ଦର ପ୍ରଦର୍ଶିତ ଆଉ ବିକ୍ରି ବଟା ହେବା। ମେଳା ଆଇବା 11 ତକ ଚାଲବା। ଫି ଦିନ ସଞ୍ଜବେଳେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବିଲ୍ ଆୟୋଜନ କରାଯିବା। ଜଙ୍ଗଲ ପରିବେଶ ଆଉ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କଳାହାଣ୍ଡି ଗସ୍ତଥି ଯାଇକରି ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ସରକାରୀ କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ଜିଲ୍ଲା ପରିଷଦ ସଭାଗୃହଠାରେ ହୋଇଥିବା ବୈଠକଟି ମନ୍ତ୍ରୀ ଶିକ୍ଷା ସ୍ୱାସ୍ଥ୍ୟ ଚାଷବାସ ପିଇବାର ପାନ୍ ରାସ୍ତାଘାଟ ଗାଁ ବିକାଶ ପ୍ରଧାନମନ୍ତ୍ରୀ ଆବାସ ଧାନ ଘିନା ଭତ୍ତା ବାଗିର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ଲୋକଙ୍କର ଉନ୍ନତି ଲାଗି ସରକାରୀ ଯୋଜନାମାନଙ୍କର ସଫଲ କାର୍ଯ୍ୟକାରିତା ଉପରେ ମନ୍ତ୍ରୀ ଏ ଅବସରରେ ଜୋର୍ ଦେଇଛନ୍। ପୁରୀ ଶ୍ରୀମନ୍ଦିରନ ଆଜି ଫଗୁନ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିନ ଶ୍ରୀବିଗ୍ରହଙ୍କର ବନକଲାଗି ନୀତି ହେବା। ଏଥିଲାଗି 2 ଭୋଗମଣ୍ଡପ ଭୋଗ ସର୍ବାର ଉତ୍ରୁ ପାଖାପାଖି ବେଲବୁଡ଼ର 5 ରାତିର 10 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ କୁମାର ଜିଲ୍ଲାର କେସିଙ୍ଗା ଓ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଲାଗି 2 ଶବବାହକ ଗାଡ଼ିର ଶୁଭାରମ୍ଭ କରିଛନ୍। ସାଂସଦ ଆଞ୍ଚଳିକ ପାଣ୍ଠିର ଅନୁଦାନଟି 2 ଗାଡ଼ି ଯୋଗାଇ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଗାଡ଼ିର ଶୁଭାରମ୍ଭ ହୋଇଛି। ସାରା ରାଜ୍ୟ ବଢ଼ି ଚାଲିଛି ଖରା ଆଉ ଗରମ। ଆଇବା 3-4 ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଦିନର ତାପମାତ୍ରା 39 ସହିତ ଝାରସୁଗୁଡ଼ା ଗଲାକାଲି ରାଜ୍ୟର ସବୁନୁ ତତ୍ଲା ସହର ହୋଇଥିଲା। ପଶ୍ଚିମ ଓଡ଼ିଶାର ସବୁ ଇଲାକାର ଦିନର ତାତି ଗଲାକାଲି 36 ଉପରେ ରହିଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।